ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রিস্ট বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রম আপনার স্বাগত করে। আপনার বহুমূল্য সময় দিয়ে আজির এই কার্যক্রম শুণবা নিমন্তে রেডিও পাখের অপেক্ষা করে বসি জনাই বিশেষ আনন্দিত। প্রভু নামক ধন্যবাদ দেউ। কেবল সে নুহে, আপনার নিজে এই কার্যক্রম শুণবা সঙ্গে সঙ্গে অন্য উৎসাহিত করুবার জাঁ বিশেষ আনন্দিত। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନବାଞ୍ଛା ପୂର୍ଣ୍ଣ କରନ୍ତୁ। ଆମର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଆମ ସହିତ ପତ୍ର ମାଧ୍ୟମରେ ନିୟମିତ ଯୋଗାଯୋଗ ରକ୍ଷା କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସମୟରେ ଆମେ ନିବେଦନ ପ୍ରାର୍ଥନା କରୁଅଛୁ, ବିଶେଷରେ ଆମମାନଙ୍କର ଶ୍ରୋତାବନ୍ଧୁମାନଙ୍କ ନିମନ୍ତେ ଯେଉଁମାନେ କି ଅସୁସ୍ଥ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କର ସମସ୍ୟା ସମାଧାନ କର। ଆଉ ବିଶେଷରେ ପ୍ରଭୁ, ଏହି ସମୟରେ ଆମମାନେ ମୟୂରଭଞ୍ଜର ଭାଇ ଉମେଶ କୁମାର ଏବଂ କୋରାପୁଟର ଭାଇ ପିଟର ନାଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ତୁମେ ସେମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପରିବାରର ଆତ୍ମିକ ଜୀବନର ବୃଦ୍ଧି ନିମନ୍ତେ ଆମମାନେ ପ୍ରାର୍ଥନା କରୁଅଛୁ। ପ୍ରଭୁ ତୁମେ ସେମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ସେ ପରିବାରମାନଙ୍କରେ ତୁମର ଶାନ୍ତି ଆନନ୍ଦ ତୁମେ ପ୍ରତ୍ୟେକଙ୍କୁ ଅନୁଭବ କରିବା ପାଇଁ ଦିଅ। ସେହି ପରିବାରଗୁଡ଼ିକୁ ତୁମର ସୁରକ୍ଷାର ବାହୁଛା ହାତରେ ଆବରି ରଖ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 11 ପର୍ବର 5 ପଦରୁ ଆରମ୍ଭ କରି 29 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ବର୍ତ୍ତମାନ ଆମମାନେ ବ୍ୟବସାୟିକ କ୍ଷେତ୍ରରେ ଈଶ୍ୱରଙ୍କର ସାଧୁତାର ବିଷୟ ନେଇ ଲକ୍ଷ୍ୟ କରିବା ପାଇଁ ଯାଉଅଛୁ, ଯାହାକି ଗତ ପାଠରେ ମଧ୍ୟ ଆମମାନେ ଆଲୋଚନା କରିଥିଲୁ। ଆଉ ବର୍ତ୍ତମାନ ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ଦେଖନ୍ତୁ, 11 ପର୍ବର 5 ପଦରୁ 11 ପଦ ମଧ୍ୟରେ ଏହିପରି ଲେଖା ଅଛି, ସାଧୁର ଧାର୍ମିକତା ତାହାର ପଥ ନିର୍ଦ୍ଦେଶ କରିବ, ମାତ୍ର ଦୁଷ୍ଟ ଆପଣା ଦୁଷ୍ଟତାରେ ନିପାତିତ ହେବ। ସରଳ ଲୋକଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ, ମାତ୍ର ବିଶ୍ୱାସଘାତକମାନେ ଆପଣା ଆପଣା କୁଅଭିଳାଷରେ ଧରାପଡ଼ିବେ। ଦୁଷ୍ଟ ମଲେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ବିନଷ୍ଟ ହୁଏ। ଧାର୍ମିକ ଦୁଃଖରୁ ଉଦ୍ଧାର ପାଏ, ପୁଣି ଦୁଷ୍ଟ ତାହା ବଦଳେ ତହିଁକି ଆଶୟ। ଧର୍ମହୀନ ଲୋକ ଆପଣା ମୁଖରେ ପ୍ରତିବାସିକି ନାଶ କରେ, ମାତ୍ର ଧାର୍ମିକ ଜ୍ଞାନରେ ଉଦ୍ଧାରପ୍ରାପ୍ତ ହୁଏ। ଧାର୍ମିକର ମଙ୍ଗଳ ହେଲେ ନଗର ଆନନ୍ଦ କରେ, ପୁଣି ଦୁଷ୍ଟର ବିନାଶ ହେଲେ ଜୟଧ୍ୱନି ହୁଏ। ସରଳ ଲୋକର ଆଶୀର୍ବାଦରେ ନଗର ଉନ୍ନତ ହୁଏ, ମାତ୍ର ଦୁଷ୍ଟ ଲୋକର ମୁଖରେ ତାହାର ନିପାତ ହୁଏ। ଏଠାରେ ଆମେ ଦୁଷ୍ଟ ଓ ଧାର୍ମିକମାନଙ୍କର କର୍ମଫଳ ମଧ୍ୟରେ ଏକ ପାର୍ଥକ୍ୟତା ଲକ୍ଷ୍ୟ କରୁ। ଦୁଷ୍ଟର ଫଳ ବିନାଶ୍ୟ ଓ ଅନିତ୍ୟ, ମାତ୍ର ଧାର୍ମିକର ଫଳ ଉଦ୍ଧାର ଓ ନିତ୍ୟସ୍ଥାୟୀ। ଲେଖା ଅଛି, ଦୁଷ୍ଟ ମଲେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ବି ନଷ୍ଟ ହୁଏ। ଧାର୍ମିକ ଦୁଃଖରୁ ଉଦ୍ଧାର ପାଏ, ପୁଣି ଦୁଷ୍ଟ ତାହା ବଦଳେ ତହିଁକି ଆଶୟ। ଏହା ସେହି ଏଷ୍ଟର ବିବରଣ ପୁସ୍ତକର ହାମନ ଓ ମର୍ଦ୍ଦଖୟଙ୍କର ଜୀବନକୁ ସ୍ମରଣ କରାଇଦିଏ। ହାମନ ନିଜର ଦୁଷ୍ଟତା ଲାଗି ବିନଷ୍ଟ ହେଲା ଓ ସେ ମର୍ଦ୍ଦଖୟ ବିରୁଦ୍ଧରେ ଯେଉଁ ଅମଙ୍ଗଳ ପାଞ୍ଚିଥିଲା ନିଜେ ତହିଁରେ ପଡ଼ିଲା। ମାତ୍ର ମର୍ଦ୍ଦଖୟ ଧାର୍ମିକ ବ୍ୟକ୍ତି ଥିଲେ ଓ ସେ ସେହି ବିପଦରୁ ଉଦ୍ଧାର ପାଇଲେ। ତେବେ ଦେଖନ୍ତୁ, 11 ପର୍ବର 9 ପଦରେ ଏହିପରି ଲେଖା ଅଛି, ଧର୍ମହୀନ ଲୋକ ଆପଣା ମୁଖରେ ପ୍ରତିବାସିକି ନାଶ କରେ, ମାତ୍ର ଧାର୍ମିକ ଜ୍ଞାନରେ ଉଦ୍ଧାରପ୍ରାପ୍ତ ହୁଏ। ଏଠାରେ ଧର୍ମହୀନ ଲୋକର କାର୍ଯ୍ୟକଳାପକୁ ଆମେ ଲକ୍ଷ୍ୟ କରିବାକୁ ପାରୁ। ସେ ଆପଣଙ୍କର ବନ୍ଧୁ ହେବା ନିମନ୍ତେ ଛଳନା କରିବ, ମାତ୍ର ସେ ଆପଣଙ୍କ ପଛରେ ଛୁରା ଭୁସିବ ନିଜର ପାପକୁ ଘୋଡ଼ାଇ ରଖିବା ନିମନ୍ତେ। ଏହି ବିଷୟ ନେଇ ଆପଣ ପବିତ୍ର ବାଇବଲ ମଧ୍ୟରେ କାହାକୁ ଭାବନ୍ତି? କ'ଣ ଏ ସେହି ପୋଟିଫରଙ୍କର ସ୍ତ୍ରୀ ନୁହେଁ, ଯେ କି ଯେଉଁପରି ଭାବେ ଯୋସେଫଙ୍କର କୁଚ୍ଛା ରଟନା କରିଥିଲା? ସେ ନିଜର ପାପକୁ ଘୋଡ଼ାଇବା ନିମନ୍ତେ ଯୋସେଫଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଲା। ସେ ଥିଲା ଦୋଷୀ, ମାତ୍ର ସେ ଏହାକୁ ଯୋସେଫଙ୍କୁ ଦୋଷାରୋପ କରି ଘୋଡ଼ାଇଲା। ଫାରଙ୍କର ଜଣେ ଉଚ୍ଚପଦସ୍ଥ କର୍ମଚାରୀର ସ୍ତ୍ରୀ ବିରୁଦ୍ଧରେ ଜଣେ ଦାସର ଅଭିଯୋଗକୁ ବା କିଏ ବିଶ୍ୱାସ କରିବ? ତେଣୁକରି ଏପରି କ୍ଷେତ୍ରରେ ଯୋସେଫଙ୍କର ମୁଖ ଖୋଲିବା ମଧ୍ୟ ଆବଶ୍ୟକ ନଥିଲା, କାରଣ ସେ ନିଜ ଆତ୍ମପକ୍ଷ ସମର୍ଥନ କରିବା ନିମନ୍ତେ ସୁଯୋଗ ପାଇନଥିଲେ। ଦୁର୍ଭାଗ୍ୟବଶତଃ ବେଳେବେଳେ ଆମମାନେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀରେ କପଟୀମାନଙ୍କୁ ଲକ୍ଷ୍ୟ କରିବାକୁ ପାରୁ, ଯେଉଁମାନେ ନିଜକୁ ରକ୍ଷା କରିବା ନିମନ୍ତେ ଭୟଙ୍କର ବିଷୟ ସବୁ କହନ୍ତି। ମୁଁ ଭୟ କରେ ସେହିପରି ଲୋକମାନଙ୍କୁ, ଯେଉଁମାନେ କି ବକ୍ତା ମହାଶୟଙ୍କ ନିକଟରେ ଅତି ସୁନ୍ଦର କଥା କହନ୍ତି, ମାତ୍ର ତାହାଙ୍କ ପଛରେ ତାହାଙ୍କର ସମାଲୋଚନା କରନ୍ତି। ସେମାନେ ଲୋକଙ୍କ ସମ୍ମୁଖରେ ଅତି ସୁନ୍ଦର କଥା କହନ୍ତି, ମାତ୍ର ସେମାନଙ୍କ ପଛରେ ସେମାନଙ୍କ ବିରୁଦ୍ଧରେ ଅନେକ ମନ୍ଦ କଥାମାନ କହନ୍ତି। ମୁଁ ସଦାବେଳେ ଏହି ପ୍ରକାର ଲୋକଙ୍କ ପ୍ରତି ସତର୍କ ଥାଏ, ଆଉ ଏହିପରି ଲୋକମାନଙ୍କଠାରୁ ସତର୍କ ରହିବା ନିତାନ୍ତ ଆବଶ୍ୟକ। ଏହି ହିତୋପଦେଶଟି ଏହି ପ୍ରକାର କପଟାଚରଣ ଲୋକମାନଙ୍କୁ ଦର୍ଶାଏ, ଯେଉଁମାନଙ୍କଠାରୁ ଦୂରେଇ ରହିବା ବୁଦ୍ଧିମାନର ପରିଚୟ। ଲେଖା ଅଛି, ଧାର୍ମିକର ମଙ୍ଗଳ ହେଲେ ନଗର ଆନନ୍ଦ କରେ, ପୁଣି ଦୁଷ୍ଟର ବିନାଶ ହେଲେ ଜୟଧ୍ୱନି ହୁଏ। ବାସ୍ତବରେ ଏହି ବିଷୟ ଆମମାନଙ୍କୁ ଦାଉଦ ଓ ସାଉଲଙ୍କର ଜୀବନକୁ ସ୍ମରଣ କରାଇଦିଏ। ଦାଉଦ ଯେତେବେଳେ ଇସ୍ରାଏଲର ରାଜା ଥିଲେ, ସେହି ସମୟରେ ଜେରୁସାଲମ ଏକ ପ୍ରଧାନ ନଗରରେ ପରିଣତ ହୋଇଥିଲା ଓ ଲୋକମାନେ ଅତି ଆନନ୍ଦରେ କାଳାତିପାତ କଲେ। ମାତ୍ର ସାଉଲ ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ତାହାଙ୍କ ନିମନ୍ତେ କେହି ହେଲେ ଶୋକ କଲେ ନାହିଁ, କାରଣ ସେ ଦୁଷ୍ଟ ରାଜା ଥିଲେ। ଏହାପରେ 11 ପର୍ବର 12 ପଦରୁ 15 ପଦ ମଧ୍ୟରେ ନିର୍ବୋଧ ଓ ବୁଦ୍ଧିମାନର କାର୍ଯ୍ୟକଳାପ ସମ୍ପର୍କରେ ପ୍ରକାଶ କରାଯାଇଅଛି। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ଯେ ଆପଣା ପ୍ରତିବାସୀକି ତୁଚ୍ଛ କରେ ସେ ନିର୍ବୋଧ, ମାତ୍ର ବୁଦ୍ଧିମାନ ତୁନି ହୋଇ ରହେ। ଯେ ଖଚୁଆ ହୋଇ ବୁଲେ ସେ ଗୁପ୍ତ କଥା ପ୍ରକାଶ କରେ, ମାତ୍ର ଯାହାର ବିଶ୍ୱସ୍ତ ମନ ସେ କଥା ଢାଙ୍କେ। ସୁମନ୍ତ୍ରଣାର ଅଭାବରେ ଲୋକମାନେ ପତିତ ହୁଅନ୍ତି, ପୁଣି ମନ୍ତ୍ରୀମାନଙ୍କ ବାହୁଲ୍ୟରେ ରକ୍ଷା ହୁଏ। ଅଜଣା ଲୋକ ପାଇଁ ଯେ ଲଗା ହୁଏ ସେ ଅବଶ୍ୟ କ୍ଲେଶ ପାଏ, ମାତ୍ର ଲଗା ହେବାକୁ ଯିଏ ଘୃଣା କରେ ସେ ନିରାପଦରେ ଥାଏ। ମୁଁ ବିଶ୍ୱାସ କରେ ଦାଉଦ ମଧ୍ୟ ଏହି ହିତୋପଦେଶର ଏକ ଉଦାହରଣ ସ୍ୱରୂପ। ଆପଣ କେବେ ଏହି ବିଷୟ ଚିନ୍ତା କରିଛନ୍ତି କି ସଲମନଙ୍କ ଉପରେ ଦାଉଦଙ୍କ ଜୀବନର ପ୍ରଭାବ କେଡ଼େ ଚମତ୍କାରୀ ଥିଲା? ଦାଉଦ ଯଦିଓ ସଲମନଙ୍କ ମାତା ବତ୍ସେବା ସହିତ ପାପ କରିଥିଲେ, ତଥାପି କେବଳ ଏହି ଦାଗ ବ୍ୟତୀତ ଦାଉଦଙ୍କର ଜୀବନ ଏକ ଚମତ୍କାର ଜୀବନ ଥିଲା। ଆପଣଙ୍କର ମନେଥିବ, ଯେତେବେଳେ ଅବସାଲମ ଦାଉଦଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ସମୟରେ ଦାଉଦଙ୍କୁ ନଗରରୁ ବାହାରି ପଳାଇଯିବାକୁ ଥିଲା, ସେତେବେଳେ ସାଉଲଙ୍କ ପରିବାରର ସିମିଇ ତାହାଙ୍କୁ ସାପ ଦେବାକୁ ଲାଗିଲା। ଆଉ ସେହି ସମୟରେ ଦାଉଦଙ୍କର ସେନାପତି ତାହା ପଛରେ ଯାଇ ତାହାକୁ ବର୍ଚ୍ଛାରେ ଫୋଡ଼ିବାକୁ ଚାହିଁଲା, ମାତ୍ର ଦାଉଦ କହିଲେ, ନାହିଁ, ତାହାକୁ କହିବାକୁ ଦିଅ, ଏହା ହେଉଛି ମୋ ଉପରେ ଈଶ୍ୱରଙ୍କର ବିଚାର, ମାତ୍ର ବୁଦ୍ଧିମାନ ତୁନି ହୋଇ ରହେ। ଏହା ହିଁ ଆମମାନେ ଦାଉଦଙ୍କ ଜୀବନରେ ଲକ୍ଷ୍ୟ କରିବାକୁ ପାରୁ। ସେହିପରି ସମୟ ଆସିବ ଯେତେବେଳେ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ଲୋକମାନେ ଆପଣଙ୍କୁ ସାପ ଦେବେ ଓ ଆପଣଙ୍କର ବଦନାମ କରିବେ, କିନ୍ତୁ ଆପଣ ନୀରବ ରୁହନ୍ତୁ, ପ୍ରଭୁ ତହିଁର ବିଚାର କରିବେ, ଯେପରିକି ସେ ଦାଉଦଙ୍କର ସେହିପରି ପରିସ୍ଥିତିରେ ତାହାଙ୍କୁ ସୁରକ୍ଷା ଦେଲେ। ଏହି ପୁସ୍ତକରେ ଏହି ସମସ୍ତ ଅତି ଚମତ୍କାର ନିୟମଗୁଡ଼ିକ, ଏହିସବୁକୁ ଅଧ୍ୟୟନ କରିବା ଯୁବା ଯୁବତୀମାନଙ୍କ ନିମନ୍ତେ ଅତି ଉତ୍ତମ ବିଷୟ। ଏହି ହିତୋପଦେଶ ପୁସ୍ତକଟିକୁ ଅଧ୍ୟୟନ କରିବା ଦ୍ୱାରା ସେମାନେ ଆତ୍ମିକ ଜୀବନରେ ଉଦ୍ଦୀପିତ ହେବେ। ଏହା ସେମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇ ଆଣିବ, କାରଣ ସେ ହେଉଛନ୍ତି ଜଣେ ଯେ କି ଜ୍ଞାନର ବିଦ୍ୟାଳୟକୁ ପରିଚାଳିତ କରାନ୍ତି ଓ ସେ ଆମମାନଙ୍କ ପ୍ରତି ଜ୍ଞାନସ୍ୱରୂପ। ହିତୋପଦେଶ ଯୁବା ଲୋକମାନଙ୍କୁ ଅନେକ ସାଧାରଣ ଜ୍ଞାନ ପ୍ରଦାନ କରେ। ମୋତେ ଏପରି ଜଣାଯାଏ ଯେପରିକି ଆଜି ଆମମାନଙ୍କର ସାଧାରଣ ଜ୍ଞାନର ଅଭାବ ରହିଅଛି। ଏଗାର ପର୍ବର ତେର ପଦରେ ଏହିପରି ଲେଖା ଅଛି ଯେ ଖଚୁଆ ହୋଇ ବୁଲେ ସେ ଗୁପ୍ତ କଥା ପ୍ରକାଶ କରେ, ମାତ୍ର ଯାହାର ବିଶ୍ୱସ୍ତ ମନ ସେ କଥା ଢାଙ୍କେ। ଜଣେ ଖଚୁଆ ଯେ କି ଅନ୍ୟ ଜଣକୁ ଆଘାତ ଦେବା ସକାଶେ କିଛି କହେ, ବେଳେବେଳେ ଯେଉଁ ବିଷୟ ସେ କହେ ତାହା ସତ୍ୟ ଅଟେ, ମାତ୍ର ତଥାପି ସେ ଏହା ଅନ୍ୟକୁ କହିବା ଉଚିତ ନୁହେଁ। ସେ ଯଦି ଜାଣେ ଯେ ଜଣେ ଭାଇ ପାପ କରିଅଛି, ତାହେଲେ ସେ ବ୍ୟକ୍ତିଗତ ଭାବେ ତାହା ନିକଟକୁ ଯାଇ ତାହା ସହିତ ଏହି ବିଷୟ ନେଇ ଘରୋଇ ଭାବେ କଥାବାର୍ତ୍ତା କରିବାକୁ ଅଛି, କିନ୍ତୁ ସେ ଏହି ବିଷୟ ନେଇ ବାହାରେ ସମସ୍ତଙ୍କ ଆଗରେ କହି ବୁଲିବା ଠିକ୍ ନୁହେଁ। ଚଉଦ ପଦରେ ଲେଖା ଅଛି, ସୁମନ୍ତ୍ରଣାର ଅଭାବରେ ଲୋକମାନେ ପତିତ ହୁଅନ୍ତି, ପୁଣି ମନ୍ତ୍ରୀମାନଙ୍କ ବାହୁଲ୍ୟରେ ରକ୍ଷା ହୁଏ। ଆପଣ ଯେତେ ବୁଦ୍ଧିମାନ ହୁଅନ୍ତୁ ନା କାହିଁକି, ଆପଣ ଉତ୍ତମ ପରାମର୍ଶ ଆବଶ୍ୟକ କରନ୍ତି। ଆପଣଙ୍କର ମନେଥିବ ଯେ ରାଜା ନବୁଖଦ୍ନେଶ୍ୱରଙ୍କୁ ଈଶ୍ୱର ଜଣେ ପରାମର୍ଶଦାତା ଦାନିଏଲଙ୍କୁ ଯୋଗାଇଲେ। ସେ ତାହାଙ୍କର ରାଜାଙ୍କୁ ଅନେକାଂଶରେ ସାହାଯ୍ୟ କଲେ। ଦାନିଏଲ ମଧ୍ୟ ସାଇରସ୍ଙ୍କ ପ୍ରତି ଜଣେ ଉତ୍ତମ ପରାମର୍ଶଦାତା ସ୍ୱରୂପ ଥିଲେ ଓ ସେ ତାହାଙ୍କ ପ୍ରତି ବିଶେଷ ସହାୟକ ଥିଲେ। ଏହାପରେ ଏଗାର ପର୍ବର ପନ୍ଦର ପଦରେ ଲେଖା ଅଛି, ଅଜଣା ଲୋକ ପାଇଁ ଯେ ଲଗା ହୁଏ ସେ ଅବଶ୍ୟ କ୍ଲେଶ ପାଏ, ମାତ୍ର ଲଗା ହେବାକୁ ଯେ ଘୃଣା କରେ ସେ ନିରାପଦରେ ଥାଏ। ପ୍ରକୃତରେ ଅଜଣା ଲୋକ ପାଇଁ ଯେ ଲଗା ହୁଏ ସେ ଅବଶ୍ୟ କ୍ଲେଶ ପାଏ ଓ ସେ ସେହି ଅନୁଭୂତି ମଧ୍ୟ ଦେଇ ଶିକ୍ଷା ପାଏ। ସେ ଶିକ୍ଷା ପାଏ ଯେ ସେ ଏକ ମସ୍ତବଡ଼ ଭୁଲ କରିଅଛି, କିନ୍ତୁ ସେ ଯାହା ହେଉନା କାହିଁକି ଜଣେ ବ୍ୟକ୍ତି ଥିଲେ ଯେ କି ଅଜଣା ଲୋକ ପାଇଁ ଲଗା ହୋଇଥିଲେ। ଆପଣ ଜାଣନ୍ତି ସେ କିଏ ଥିଲେ? ତେବେ ପ୍ରେରିତ ପାଉଲ କ'ଣ କହନ୍ତି ତାହା ଶୁଣନ୍ତୁ। କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମେମାନେ ଜାଣ, ତୁମେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମମାନଙ୍କ ନିମନ୍ତେ ଦରିଦ୍ର ହେଲେ, ଯାହାକି ଦ୍ୱିତୀୟ କରନ୍ଥିଓ ଆଠ ପର୍ବର ନଅ ପଦରେ ଲେଖା ଅଛି, ସେ ଆପଣଙ୍କର ଓ ମୋର ପାପଭାର ବହନ କଲେ। ତାହାଙ୍କୁ ସେହି ପାପ ଋଣ ପରିଶୋଧ କରିବାକୁ ଥିଲା। ତାହାଙ୍କର ସେହି ଦାରୁଣ ଅନୁଭୂତି ଗୀତସଂହିତା ଅଣସ୍ତରୀ ପର୍ବର ଚାରିପଦରେ ଭାବାଣୀ ଆକାରରେ ପ୍ରକାଶିତ ହୋଇଅଛି। ସେଠାରେ ଏହିପରି ଲେଖା ଅଛି, ଅକାରଣରେ ମୋତେ ଘୃଣା କରିବା ଲୋକେ ମୋ ମସ୍ତକର କେଶଠାରୁ ଅନେକ। ଯେଉଁମାନେ ଅନ୍ୟାୟରେ ମୋହର ଶତ୍ରୁ ହୋଇ ମୋତେ ଉଚ୍ଛିନ୍ନ କରିବାକୁ ଇଚ୍ଛା କରନ୍ତି ସେମାନେ ବଳବାନ। ତେଣୁ ମୁଁ ଯାହା ଅପହରଣ କଲି ନାହିଁ ତାହା ଫେରାଇଦେଲି। ଆହୁରି ମଧ୍ୟ ଯିଶାୟ ତେପନ ପର୍ବର ସାତ ପଦରେ ଏହିପରି ଲେଖା ଅଛି, ସେ ଉପଦ୍ରବ ପ୍ରାପ୍ତ ହେଲେ ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ। ବଧସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଛେଦକମାନଙ୍କ ସମ୍ମୁଖରେ ନୀରବ ମେଷୁତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। ସେହି ଦଣ୍ଡ ତାହାଙ୍କ ଉପରେ ବର୍ତ୍ତିଲା ଓ ସେ ଏଥିନିମନ୍ତେ ଉତ୍ତରଦାୟୀ ହେଲେ। ଯେତେବେଳେ ପାପର ବେତନ ମୃତ୍ୟୁ ଅଟେ ଓ ମୋତେ ତାହା ଦେବାକୁ ପଡ଼ିଥାନ୍ତା, ଖ୍ରୀଷ୍ଟ ମୋ ନିମନ୍ତେ ତାହା ପରିଶୋଧ କଲେ। ତାହା କେତେ ଚମତ୍କାର ଅଟେ! ସେ ମୋ ନିମନ୍ତେ କୃଶରେ ଦଣ୍ଡ ବହନ କଲେ। ବର୍ତ୍ତମାନ ଉଭୟ ଲଗା ହୋଇଥିବା ବ୍ୟକ୍ତି ଓ ପାପି ମୁକ୍ତ ଅଟନ୍ତି। ସେ ମୋର ସ୍ଥାନ ବହନ କଲେ। ପ୍ରିୟବନ୍ଧୁ, ଏପରି ସମୟ ଆସିବ ଯେତେବେଳେ କି ଆପଣଙ୍କୁ ଲୋକମାନେ ବା ନିଜର ପଡ଼ୋଶୀମାନେ ଦୋଷାରୋପ କରିବେ, ଆପଣଙ୍କର ଚରିତ୍ରର ବଦନାମ କରିବେ, ଆପଣଙ୍କ ନାମରେ ନାନା ପ୍ରକାର କୁଚ୍ଛା ରଟନା କରିବେ। ମାତ୍ର ଆପଣ ବ୍ୟସ୍ତ ହେବେ ନାହିଁ, କିନ୍ତୁ ନୀରବ ରହିବେ, ପ୍ରଭୁ ତହିଁର ସମାଧାନ କରିବେ, ଯେପରିକି ସେ ଭକ୍ତ ଦାଉଦଙ୍କର ଓ ଅନ୍ୟାନ୍ୟ ଭକ୍ତମାନଙ୍କର ସପକ୍ଷରେ ରହି ସେମାନଙ୍କୁ ସାହାଯ୍ୟ କଲେ। ଏପରିକି ଆମମାନେ ଖଚୁଆ ଲୋକ ପରି ଅନ୍ୟ ଆଗରେ ଅନ୍ୟକୁ ଆଘାତ ଦେବା ଭଳି କଥା କହିବା ଉଚିତ ନୁହେଁ। ଯଦି ଆମେ ଜାଣୁ ଯେ ଜଣେ ଭାଇ ପାପ କରିଅଛି, ତାହେଲେ ଆମେ ବ୍ୟକ୍ତିଗତ ଭାବେ ତାହା ନିକଟକୁ ଯାଇ ତହିଁର ସମାଧାନ କରିବା ଉଚିତ। ମାତ୍ର ସେ ବାହାରେ ଯାଇ ସମସ୍ତଙ୍କ ଆଗରେ ସେହିସବୁ ବିଷୟ ପ୍ରକାଶ କରିବା ଉଚିତ ନୁହେଁ, କାରଣ ଆମ ପ୍ରତ୍ୟେକଙ୍କର କିଛି ନା କିଛି ତ୍ରୁଟି ରହିଅଛି ଓ ଆମେ ପ୍ରତ୍ୟେକ ଉତ୍ତମ ପରାମର୍ଶ ବା ଉପଦେଶ ଆବଶ୍ୟକ କରୁ। ଏହାପରେ ଏଗାର ପର୍ବର ଷୋହଳ ପଦରେ ଏହିପରି ଲେଖା ଅଛି, ଅନୁଗ୍ରହ ଜନିକା ସ୍ତ୍ରୀ ଗୌରବ ଧରି ରଖେ, ପୁଣି ଉପଦ୍ରବୀ ଲୋକେ ସମ୍ପତ୍ତି ଧରି ରଖନ୍ତି। ଏହା ମୋତେ ଋତ ପୁସ୍ତକର ଋତର ଚରିତ୍ରକୁ ସ୍ମରଣ କରାଇଦିଏ। ସେ ଜଣେ ବିଧବା ସ୍ତ୍ରୀ ଥିଲା, ସେ ଦରିଦ୍ରା ଥିଲା, ତଥାପି ସେ ନିଜର ଗୌରବକୁ ଧରି ରଖିଥିଲା। ସେହି ବେଥଲିହିମର ସମଗ୍ର ଅଞ୍ଚଳ ତାହାକୁ ଜାଣିଥିଲେ। ସେ କେବଳ ନିଜର ଚରିତ୍ରରେ ନୁହେଁ, ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ନିଜର ଗୌରବକୁ ଧରି ରଖିଥିଲା। ଋତ ତିନି ପର୍ବର ବାରପଦରେ ବୟଜ ତାହା ବିଷୟ ନେଇ ଏହିପରି କହନ୍ତି, ଯେହେତୁ ତୁମ୍ଭେ ଯେ ସାଧ୍ୱୀ, ଏହା ମୋହର ନଗରସ୍ଥ ସମସ୍ତ ଲୋକ ଜାଣନ୍ତି। ଏହାପରେ ଦ୍ୱିତୀୟ ଅଂଶଟି ବୟଜଙ୍କ ପ୍ରତି ପ୍ରଯୁଜ୍ୟ, ପୁଣି ଉପଦ୍ରବୀ ଲୋକେ ସମ୍ପତ୍ତି ଧରି ରଖନ୍ତି। ତେଣୁ ଦେଖନ୍ତୁ, ଏଠାରେ ଆମେ ଅତି ସୁନ୍ଦର ତହିଁର ପ୍ରମାଣ ପାଉଅଛୁ। ଏହାପରେ ଏଗାର ପର୍ବର ଅଠରରୁ ଏକୋଇଶ ପଦରେ ଆମେ ଦେଖୁ ଯେ ପାପ ଓ ଧାର୍ମିକତା ମଧ୍ୟରେ ଏକ ପାର୍ଥକ୍ୟତା ରହିଅଛି। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ଦୁଷ୍ଟ ଲୋକ ମିଥ୍ୟା ଉପାର୍ଜନ କରେ, ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି। ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ ସେ ଜୀବନ ପାଇବ, ପୁଣି କୁକର୍ମର ପଛେ ଯେ ଧାଏଁ ସେ ଆପଣା ମୃତ୍ୟୁ ଘଟାଏ। କୁଟିଳମନା ଲୋକେ ସଦାପ୍ରଭୁଙ୍କର ଘୃଣା ପାତ୍ର, ମାତ୍ର ସରଳାଚାରୀମାନେ ତାଙ୍କର ତୁଷ୍ଟିକର। ମନ୍ଦ ଲୋକ ହାତ ଧରାଧରି ହେଲେ ହେଁ ଅଦଣ୍ଡିତ ନୁହିବ, ମାତ୍ର ଧାର୍ମିକର ବଂଶ ରକ୍ଷାପ୍ରାପ୍ତ ହେବେ। ଦେଖନ୍ତୁ, ମିଥ୍ୟାବାଦୀମାନେ ଓ କୁକର୍ମକାରୀମାନେ ବିଚାରିତ ହେବେ, ସେମାନେ ତହିଁରୁ ରକ୍ଷା ପାଇପାରିବେ ନାହିଁ। ମାତ୍ର ସେହି ଧାର୍ମିକତା ଯାହାକି ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରେ ପ୍ରାପ୍ତ ହୋଇଥାଏ, ସେ କେବେ ହେଲେ ବିଚାରିତ ହେବ ନାହିଁ, କିନ୍ତୁ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିବ। ଏଗାର ପର୍ବର ବାଇଶ ପଦରେ ଏହିପରି ଲେଖା ଅଛି, ଘୁଷୁଡ଼ିର ଥୁମଣିରେ ଯେପରି ସୁବର୍ଣ୍ଣ ନଥ, ସେପରି ସୁବିଚାର ତ୍ୟାଗିନୀ ରୂପବତୀ ସ୍ତ୍ରୀ। ଘୁଷୁଡ଼ିର ଥୁମଣିରେ ସୁବର୍ଣ୍ଣ ନଥ ଯେପରି ମୂଲ୍ୟହୀନ, ସେପରି ଯେଉଁ ସ୍ତ୍ରୀ ନିଜର ସୁବିଚାର ତ୍ୟାଗ କରେ ତାହାର ସୌନ୍ଦର୍ଯ୍ୟମୟ ରୂପ ମଧ୍ୟ ମୂଲ୍ୟହୀନ। ଏଗାର ପର୍ବର ତେଇଶ ପଦରେ ଲେଖା ଅଛି, ଧାର୍ମିକମାନଙ୍କ ବାଞ୍ଛାର ଫଳ କେବଳ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କ୍ରୋଧ। ଶାନ୍ତି ଓ ଆନନ୍ଦ ପାଇବା ନିମନ୍ତେ କେବଳ ଗୋଟିଏ ମାତ୍ର ଉପାୟ ହେଉଛି ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ଜୀବନ, କାରଣ ସେ ହିଁ ଆମମାନଙ୍କର ଧାର୍ମିକତା। ଏଗାର ପର୍ବର ଚବିଶ ଓ ପଚିଶ ପଦରେ ଏହିପରି ଲେଖା ଅଛି, କେହି କେହି ବିତରଣ କରି ଆହୁରି ବଢ଼ନ୍ତି, ପୁଣି କେହି କେହି ଉଚିତ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ, ଦାନଶୀଳ ପ୍ରାଣୀ ପରିତୃପ୍ତ ହେବ, ଆହୁରି ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବ। ଏହା ପ୍ରକୃତିରେ ପ୍ରଭୁଙ୍କର କାର୍ଯ୍ୟ ନିମନ୍ତେ ଉଦାର ଭାବରେ ଦାନ ଦେବାର ବିଷୟକୁ ପ୍ରକାଶ କରେ। ପ୍ରଭୁ ଯୀଶୁ ମଧ୍ୟ କହନ୍ତି ଯେ ଯେ ବହୁତ ବୁଣେ ସେ ବହୁତ କାଟିବ। ଆପଣ ପ୍ରଭୁଙ୍କ ନିମନ୍ତେ ଯେପରି ବିତରଣ କରିଥିବେ ସେପରି ମଧ୍ୟ ପ୍ରାପ୍ତ ହେବେ, କାରଣ ପ୍ରଭୁ କାହାର ଋଣୀ ନୁହନ୍ତି। ଏହାପରେ 26 ପଦରେ ଲେଖା ଅଛି, ଶସ୍ୟ ଯିଏ ଅଟକ କରି ରଖେ ତାହାକୁ ଲୋକମାନେ ଅଭିଶାପ ଦେବେ, ମାତ୍ର ଯେଉଁ ବ୍ୟକ୍ତି ତାହା ବିକ୍ରୟ କରେ ତାହାର ମସ୍ତକରେ ଆଶୀର୍ବାଦ ବର୍ତ୍ତେ। ଏହି ବିଷୟ ମୋତେ ଜୋସେଫଙ୍କୁ ସ୍ମରଣ କରାଇଦିଏ। ଜୋସେଫ ଯେତେବେଳେ ମିଶ୍ର ଦେଶରେ ଥିଲେ ସେତେବେଳେ ସେ ବିଶ୍ୱସ୍ତ ଭାବରେ ଦୀର୍ଘ 7 ବର୍ଷ ଧରି ଆହାର ସଞ୍ଚୟ କଲେ ଓ ଦୁର୍ଭିକ୍ଷ ସମୟରେ ସମଗ୍ର ଜଗତ ନିମନ୍ତେ ଖାଦ୍ୟ ବିତରଣ କଲେ। କିନ୍ତୁ ନାବଲ ନିଜର ଧନକୁ ଅଟକ କରି ରଖିବାରୁ ଦାଉଦଙ୍କ ଦୃଷ୍ଟିରେ ଅଭିଶାପର ପାତ୍ର ହେଲା। ଲେଖା ଅଛି, ଶସ୍ୟ ଯିଏ ଅଟକ କରି ରଖେ ତାହାକୁ ଲୋକମାନେ ଅଭିଶାପ ଦେବେ। ଏହା ପ୍ରକୃତିରେ ନାବଲ ପ୍ରତି ପ୍ରଯୁଜ୍ୟ। ସେ ଏକ ମୂର୍ଖ ଥିଲା, ଆଉ ତାହା ହିଁ ତାହାର ନାମର ଅର୍ଥ। ସେ ଏକ ସୁନ୍ଦରୀ ସ୍ତ୍ରୀକୁ ବିବାହ କରିଥିଲା ଯାହାର ନାମ ଥିଲା ଅବିଗଲ। ସେ କାହିଁକି ନାବଲକୁ ବିବାହ କଲା ମୁଁ ଜାଣେ ନା, କେବଳ ମୁଁ ଏତିକି ଜାଣେ ଯେ ସେ ଜଣେ ଧନୀ ଥିଲା। ଦାଉଦ ସାଉଲଙ୍କଠାରୁ ଲୁଚି ରହିବା ସମୟ ମଧ୍ୟରେ ସେ ନାବଲର ମେଷମାନଙ୍କର ଯତ୍ନ ନେଉଥିଲେ ଓ ତାହାକୁ ଅନେକ ସମୟରେ ସାହାଯ୍ୟ କରୁଥିଲେ। ତେଣୁ ଯେଉଁ ସମୟରେ ଦାଉଦ ଓ ତାହାଙ୍କର ଲୋକମାନେ କ୍ଷୁଧାର୍ଥ ଥିଲେ ସେହି ସମୟରେ ଖାଦ୍ୟ ନିମନ୍ତେ ଦାଉଦ ତାହା ନିକଟକୁ ଲୋକ ପଠାଇଥିଲେ, କିନ୍ତୁ ନାବଲ ତାହାଙ୍କୁ ମନା କରିଦେଇଥିଲା। ଏପରିକି ସେ ଦାଉଦ ପଠାଇଥିବା ବାର୍ତ୍ତାବାହକମାନଙ୍କୁ ମଧ୍ୟ ଅପମାନିତ କଲେ, କିନ୍ତୁ ଦାଉଦ ତାହା ସହ୍ୟ କରି ନ ପାରି ସେହି ମୂଢ଼ ନାବଲକୁ ସମୁଚିତ ଶିକ୍ଷା ଦେବା ପାଇଁ ବାହାରିଗଲେ। ମାତ୍ର ପଥରେ ନାବଲର ସ୍ତ୍ରୀ ଅବିଗଲ ରାଜାଙ୍କୁ ତାହାଙ୍କର କ୍ରୋଧରୁ ଶାନ୍ତ କରିବା ନିମନ୍ତେ କିଛି ଭେଟି ନେଇ ତାଙ୍କୁ ସାକ୍ଷାତ କରିବାକୁ ଆସିଲେ। ଏହିପରି ଭାବେ ଏହି ହିତୋପଦେଶଟି ନାବଲ ପ୍ରତି ପ୍ରଯୁଜ୍ୟ। ମଧ୍ୟ ମୁଁ ବିଶ୍ୱାସ କରେ ଯେ ଏହି ହିତୋପଦେଶଟି ଆମମାନଙ୍କୁ ଆତ୍ମିକ ଶିକ୍ଷା ମଧ୍ୟ ପ୍ରଦାନ କରେ। ଏଠାରେ ଏହି ଶସ୍ୟ ହେଉଛି ଈଶ୍ୱରଙ୍କ ବାକ୍ୟ। ଆଜି ଅନେକ ପ୍ରଚାରକମାନେ ଈଶ୍ୱରଙ୍କ ବାକ୍ୟକୁ ଅଟକ କରି ରଖନ୍ତି। ସେମାନେ ଯେପରି ଈଶ୍ୱରଙ୍କ ବାକ୍ୟକୁ ପ୍ରଚାର କରିବା ଆବଶ୍ୟକ ସେପରି ପ୍ରଚାର କରନ୍ତି ନାହିଁ, ମାତ୍ର ତହିଁ ପରିବର୍ତ୍ତେ ସେମାନେ ଅନ୍ୟାନ୍ୟ ବିଷୟସବୁ ଏପରିକି ରାଜନୈତିକ ଓ ସାମାଜିକ ବିଷୟସବୁ ପ୍ରଚାର କରନ୍ତି, ଏପରିକି ନିଜକୁ ମଧ୍ୟ ଉପସ୍ଥାପିତ କରନ୍ତି, ଅର୍ଥାତ୍ ନିଜ ବିଷୟ ନେଇ ଅଧିକ କିଛି ପ୍ରଚାର କରନ୍ତି ଯେପରି ସେମାନେ ଲୋକମାନଙ୍କଠାରୁ ସମ୍ମାନ ପାଇପାରନ୍ତି। କିନ୍ତୁ ଈଶ୍ୱର ସେହିପରି ପ୍ରଚାରକମାନଙ୍କୁ ଦୟା କରନ୍ତୁ ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ଅଟକ କରି ରଖନ୍ତି। ଏଠାରେ ମୁଁ କହିବାକୁ ଚାହେଁ ଯେ ଆମେ ସମସ୍ତେ ଆଜି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଉଚିତ। ଏହା କେବଳ ପ୍ରଚାରକମାନଙ୍କ ମଧ୍ୟରେ ସୀମିତ ନୁହେଁ, ଆଜି ଆପଣଙ୍କ ଚତୁଃପାର୍ଶ୍ୱରେ ଯେଉଁମାନେ ଅଛନ୍ତି ସେମାନଙ୍କଠାରୁ କ'ଣ ଆପଣ ଈଶ୍ୱରଙ୍କ ବାକ୍ୟ ଅଟକ କରି ରଖିଅଛନ୍ତି କି? କିନ୍ତୁ ଈଶ୍ୱରଙ୍କ ବାକ୍ୟ କହେ, ଶସ୍ୟ ଯିଏ ଅଟକ କରି ରଖେ ତାହାକୁ ଲୋକମାନେ ଅଭିଶାପ ଦେବେ। କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଅନ୍ୟମାନଙ୍କ ନିକଟରେ ନେଇ ପହଞ୍ଚାନ୍ତି ତାହା କେଡ଼େ ଚମତ୍କାର ବିଷୟ। କାରଣ ଲେଖା ଅଛି, ମାତ୍ର ଯେଉଁ ବ୍ୟକ୍ତି ତାହା ବିକ୍ରୟ କରେ ତାହାର ମସ୍ତକରେ ଆଶୀର୍ବାଦ ବର୍ତ୍ତେ। କିମ୍ବା ଯେଉଁ ବ୍ୟକ୍ତି ବିନା ମୂଲ୍ୟରେ ବା ଟଙ୍କା ନ ନେଇ ତାହା ବିତରଣ କରେ ସେ ଆଶୀର୍ବାଦର ଅଧିକାରୀ ହୁଏ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ! ଏହି ଅଂଶରୁ ମଧ୍ୟ ଆମମାନଙ୍କୁ ଏକ ଆତ୍ମିକ ଶିକ୍ଷା ମିଳେ। ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଜାଣି ତାହା ପ୍ରଚାର ନ କରନ୍ତି ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଅଭିଶାପର ପାତ୍ରପାତ୍ରୀ ହୁଅନ୍ତି। ଏହାପରେ 11 ପର୍ବର 27 ପଦରେ ଏହିପରି ଲେଖା ଅଛି, ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ ସେ ଅନୁଗ୍ରହ ପାଏ, ପୁଣି ଯେ ପରର ମନ୍ଦ କରିବାକୁ ଖୋଜେ ତାହା ପ୍ରତି ତାହା ହିଁ ଘଟିବ। ମନୁଷ୍ୟ ଯାହା ବୁଣେ ତାହିଁ ସେ କାଟିବ, ଏହା ହିଁ ତହିଁର ପ୍ରମାଣ। ଆପଣ ଯଦି ଅନ୍ୟର ଅମଙ୍ଗଳ ପାଞ୍ଚୁଥାନ୍ତି ତାହେଲେ ଆପଣ ସେହି ଅମଙ୍ଗଳ ମଧ୍ୟରେ ପଡ଼ିବେ, ଆପଣ ତହିଁର ପ୍ରତିଫଳ ଭୋଗ କରିବେ, ଆପଣଙ୍କ ପ୍ରତି ଠିକ୍ ସେହିପରି ଘଟିବ। ଏହାପରେ 11 ପର୍ବର 28 ଓ 29 ପଦରେ ଲେଖା ଅଛି, ଆପଣ ଧନରେ ଯେ ନିର୍ଭର ରଖେ ସେ ପତିତ ହେବ, ମାତ୍ର ଧାର୍ମିକ ଲୋକ ସତେଜ ପତ୍ର ପରି ପ୍ରଫୁଲ୍ଲ ହେବ। ଆପଣ ପରିବାରକୁ ଯେ ଦୁଃଖ ଦିଏ ସେ ବାୟୁରୂପ ଅଧିକାର ପାଏ, ପୁଣି ଅଜ୍ଞାନ ବିଜ୍ଞ ବ୍ୟକ୍ତିର ଦାସ ହେବ। ଯିଏ ପ୍ରଭୁଙ୍କ ଉପରେ ନିର୍ଭର ନ କରି ନିଜର ଧନ ଉପରେ ନିର୍ଭର ରଖେ ସେ ଶେଷରେ ପତିତ ହେବ। ମାତ୍ର ଯାହାର ବିଶ୍ୱାସ ସେହି ଖ୍ରୀଷ୍ଟଙ୍କଠାରେ ଅଛି, ଯିଏକି ଆମମାନଙ୍କର ଧାର୍ମିକତା ସ୍ୱରୂପ, ସେ କେବେ ହେଲେ ପତିତ ହେବ ନାହିଁ, ମାତ୍ର ସଫଳତା ଲାଭ କରିବ। ପ୍ରିୟ ବନ୍ଧୁ, ପ୍ରଭୁ ଯିଶୁ ଯେତେବେଳେ ଦୃଷ୍ଟାନ୍ତ ଦେଲେ ଯାହାକି ମୁଁ ବିଶ୍ୱାସ କରେ ସେ ବାସ୍ତବ ଜୀବନର ଅନୁଭୂତି ମଧ୍ୟରୁ ଆଣି ଉପସ୍ଥାପିତ କରିଅଛନ୍ତି। ସେ ଜଣେ କୃଷକ ବିଷୟ ନେଇ କହିଲେ, ଯିଏକି ପ୍ରଚୁର ପରିମାଣରେ ଶସ୍ୟ ଅମଳ କରିବା ପରେ ତାହାର ଅମାର ସବୁ ଭାଙ୍ଗି ବଡ଼ବଡ଼ ଅମାର ତୋଳିବା ନିମନ୍ତେ ଯୋଜନା କଲା। ସେ ସେହି ବିଷୟ ଉପରେ ବିଶେଷ ଦୃଷ୍ଟି ଦେଲା। ତେବେ ବଡ଼ବଡ଼ ଅମାର ତୋଳିବା କିଛି ଭୁଲ ନୁହେଁ, ମାତ୍ର ପ୍ରଭୁ କହିଲେ ସେ ଜଣେ ମୂର୍ଖ ଥିଲା, କାରଣ ସେ ଏହି ଜଗତରେ ବଡ଼ବଡ଼ ଅମାର ତୋଳିବା ନିମନ୍ତେ ଏତେଦୂର ଆଗ୍ରହୀ ଥିଲା ଯେ ସେ ସେହି ଅନନ୍ତ ରାଜ୍ୟ ନିମନ୍ତେ କିଛି ତୋଳିବା ନିମନ୍ତେ ଚିନ୍ତା କରିପାରିଲା ନାହିଁ। ତାହା ହେଉଛି ଧନୀ ହେବାର ବିପଦ। କେହି ହେଲେ ନିଜର ଧନ ଦ୍ୱାରା ସ୍ୱର୍ଗକୁ ନିଜର ପଥ କିଣିପାରିବ ନାହିଁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনান্তু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, ODRTTV@radio882.com। তেবে আজি পাই এইখানে রাখুছু। নমস্কার।